आकाशवाणी ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ମୁମ୍ବାଇରେ ଆଜି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଞ୍ଜାବର ଜଳନ୍ଧର ୱେଷ୍ଟ ବିଧାନସଭା ଉପନିର୍ବାଚନରେ ଆମ୍ ଆଦ୍ମୀ ପାର୍ଟି ଏବଂ ହିମାଚଳ ପ୍ରଦେଶର ଦେହେରା ଆସନରେ କଂଗ୍ରେସ ବିଜୟୀ। ଅନ୍ୟ 11 ଆସନରେ ଚାଲିଛି ଭୋଟ୍ ଗଣତି। ତାପଜ ବିଦ୍ୟୁତ୍ କେନ୍ଦ୍ର ପାଇଁ କୋଇଲା ଆବଶ୍ୟକତା ଉପରେ ତେଲଙ୍ଗାନା ଉପମୁଖ୍ୟମନ୍ତ୍ରୀ ଭଟ୍ଟି ବିକ୍ରମାର୍କ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମଧ୍ୟରେ ହୋଇଛି ଆଲୋଚନା। ଆଇଆଇଟି ଦିଲ୍ଲୀ ଏବଂ ପ୍ରସାରଭାରତୀ ପକ୍ଷରୁ ଦୁଇଦିନିଆ ଡିଡି ରୋବୋକନ୍ ଇଣ୍ଡିଆ 2024 ପ୍ରତିଯୋଗିତା ଆଜିଠାରୁ ଆରମ୍ଭ। ଏବଂ ଭାରତ ଓ ଜିମ୍ବାୱେ ମଧ୍ୟରେ ପାଞ୍ଚଟିକିଆ T20 କ୍ରିକେଟ୍ ସିରିଜ୍ର ଚତୁର୍ଥ ମ୍ୟାଚ୍ ଆଜି ଖେଳାଯିବ ହରାରେ ସ୍ୱୋର୍ଟସ୍ କ୍ଲବ୍ରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ମୁମ୍ବାଇ ଗସ୍ତରେ ଯାଇ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ସେଗୁଡ଼ିକ ମଧ୍ୟରେ ସଡ଼କ, ରେଳପଥ ଓ ବନ୍ଦର କ୍ଷେତ୍ରର ପ୍ରକଳ୍ପ ଅନ୍ତର୍ଭୁକ୍ତ। 29,400 କୋଟି ବ୍ୟୟ ଅଟକଳରେ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ ଗୋରେଗାଓଁସ୍ଥିତ ନେସ୍କୋ ପ୍ରଦର୍ଶନୀ କେନ୍ଦ୍ରରେ ଭର୍ଚୁଆଲ୍ ମାଧ୍ୟମରେ କରାଯିବ। ଏହି ଅବସରରେ 16,600 କୋଟି ବ୍ୟୟ ଅଟକଳରେ 11.8 କିଲୋମିଟର ଦୈର୍ଘ୍ୟର ଥାନେ ବୋରିଭାଲି ଟନେଲ ପ୍ରକଳ୍ପର ଶିଳାନ୍ୟାସ କରାଯିବ। ଏହାଦ୍ୱାରା ଦୂରତ୍ୱ କମିବା ସହ ସମୟ ସଞ୍ଚୟ ହୋଇପାରିବ। ସେହିଭଳି ପ୍ରଧାନମନ୍ତ୍ରୀ 6,300 କୋଟି ବ୍ୟୟରେ ହେବାକୁ ଥିବା ଗୋରେଗାଓଁ ମୁଲୁନ୍ଦ ଲିଙ୍କ୍ ସଡ଼କ ପ୍ରକଳ୍ପର ଟନେଲ କାର୍ଯ୍ୟ ଲାଗି ଶିଳାନ୍ୟାସ କରିବେ। ସେହିଭଳି ନବୀ ମୁମ୍ବାଇର ଟର୍ଭେଠାରେ ଗତିଶକ୍ତି ବିବିଧ ମୋଡାଲ କାର୍ଗୋ ଟର୍ମିନାଲ ଏବଂ କଲ୍ୟାଣ ୟାର୍ଡ ରିମଡେଲିଂ ଲାଗି ଶିଳାନ୍ୟାସ କରିବେ। ଏହାଛଡ଼ା ପ୍ରଧାନମନ୍ତ୍ରୀ ଆଜି ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍ ଷ୍ଟେସନ୍ର ସମ୍ପ୍ରସାରିତ 10 ଓ 11 ପ୍ଲାଟଫର୍ମ ଏବଂ ଲୋକମାନ୍ୟ ତିଲକ ଟର୍ମିନସ୍ଠାରେ ନୂତନ ପ୍ଲାଟଫର୍ମକୁ ଲୋକାର୍ପଣ କରିବେ। ଏହି ଅବସରରେ ଶ୍ରୀ ମୋଦି ପ୍ରାୟ 5,600 କୋଟି ବ୍ୟୟରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ଯୁବ କାର୍ଯ୍ୟ ପ୍ରଶିକ୍ଷଣ ଯୋଜନାର ଶୁଭାରମ୍ଭ କରିବେ। 18-30 ବୟସ୍କ ଯୁବବର୍ଗଙ୍କ ଦକ୍ଷତା ବୃଦ୍ଧି କରିବା ସହିତ ନିଯୁକ୍ତି ସୁଯୋଗ ଯୋଗାଇଦେବା ଉଦ୍ଦେଶ୍ୟରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି। ପଞ୍ଜାବର ଜଳନ୍ଧର ୱେଷ୍ଟ ବିଧାନସଭା ଉପନିର୍ବାଚନରେ ଆମ୍ ଆଦ୍ମୀ ପାର୍ଟି ବିଜୟ ଲାଭ କରିଛି। ଆପ୍ର ମହିନ୍ଦର ଭଗତ ଏହି ସଂରକ୍ଷିତ ଆସନରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ 37,325 ଖଣ୍ଡ ଭୋଟ୍ରେ ପରାସ୍ତ କରିଛନ୍ତି। ବିଜେପିର ଶୀତଲ ଅଙ୍ଗୁରାଲ 17,921 ଖଣ୍ଡ ଭୋଟ୍ ପାଇଥିବାବେଳେ କଂଗ୍ରେସ ପ୍ରାର୍ଥୀଙ୍କୁ 16,757 ଖଣ୍ଡ ଭୋଟ୍ ମିଳିଛି। ହିମାଚଳ ପ୍ରଦେଶର ଦେହେରା ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ରାଜ୍ୟର ନାଲାଗଡ଼ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ହରଦୀପ ସିଂ ବାୱା ଆଗୁଆ ଥିବାବେଳେ ହମିରପୁର ଆସନରେ ବିଜେପିର ଆଶିଷ ଶର୍ମା ଆଗୁଆ ଅଛନ୍ତି। ପଶ୍ଚିମବଙ୍ଗର ସମସ୍ତ 4 ଆସନ ରାଇଗଞ୍ଜ, ରାଣୀଘାଟ, ଦକ୍ଷିଣ ବାଗଦା ଏବଂ ମାଣିକତାଲାରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଆଗୁଆ ଅଛନ୍ତି। ବିହାରର ରୂପାଉଲି ଆସନରେ ସପ୍ତମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ସ୍ୱାଧୀନ ପ୍ରାର୍ଥୀ ଶଙ୍କର ସିଂ 1,000 ଭୋଟ୍ରେ ଆଗୁଆ ଅଛନ୍ତି। ଉତ୍ତରାଖଣ୍ଡରେ ବଦ୍ରିନାଥ ଓ ମାଙ୍ଗାଲୋର ଆସନରେ କଂଗ୍ରେସର ପ୍ରାର୍ଥୀ ଆଗୁଆ ଥିବାବେଳେ ମଧ୍ୟପ୍ରଦେଶର ଅମରୱାଡ଼ା ଆସନରେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ଆଗୁଆ ଅଛନ୍ତି। ତାମିଲନାଡୁ ବିକ୍ରାବାନ୍ଦି ଉପନିର୍ବାଚନରେ ଡିଏମ୍କେ ଦଳର ପ୍ରାର୍ଥୀ 4,000 ଅଧିକ ଭୋଟ୍ରେ ଆଗୁଆ ଅଛନ୍ତି। ସୂଚନାଯୋଗ୍ୟ 7 ରାଜ୍ୟର 13 ବିଧାନସଭା ଉପନିର୍ବାଚନରେ ଆଜି ସକାଳ 8 ଭୋଟ୍ ଗଣତି ଚାଲିଛି। ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ତେଲଙ୍ଗାନାରେ ଦଳକୁ 1 ରାଜନୈତିକ ସଂଗଠନରେ ପରିଣତ କରିବା ପାଇଁ ଦଳର 1500 ଦିନର କାର୍ଯ୍ୟଯୋଜନା ରହିଛି। ତେଲଙ୍ଗାନା ବିଜେପି କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଦଳର ନେତାମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ତେଲଙ୍ଗାନାରେ ବିଜେପି କ୍ଷମତାକୁ ଆସିଲେ ଜଣେ ସାଧାରଣ କର୍ମୀ ମଧ୍ୟ ମୁଖ୍ୟମନ୍ତ୍ରୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ବିଜେପି କାର୍ଯ୍ୟକର୍ତ୍ତାମାନେ ଜନସାଧାରଣଙ୍କ ସମସ୍ୟାର ସମାଧାନ କଲେ ହିଁ ଦଳ ତୃଣମୂଳ ସ୍ତରରେ ଶକ୍ତିଶାଳୀ ହୋଇପାରିବ। ସେ କହିଛନ୍ତି ପଞ୍ଚାୟତ ଏବଂ ପୌର ନିର୍ବାଚନରେ ବିଜେପି ନିଜର ଶକ୍ତି ପ୍ରଦର୍ଶନ କରିବ। ବିଜେପି ଉତ୍ତର ଭାରତୀୟ ଦଳ ବୋଲି ବିରୋଧୀ ଦଳର ନେତାଙ୍କ ମତାମତକୁ ସମାଲୋଚନା କରି ଶ୍ରୀ ପ୍ରଧାନ କହିଛନ୍ତି ଲୋକସଭା ନିର୍ବାଚନ ପ୍ରମାଣ କରିଛି ସମଗ୍ର ଦେଶରେ ବିଜେପିର ଅସ୍ତିତ୍ୱ ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଦକ୍ଷିଣ ଭାରତରେ ବିଜେପି ଶକ୍ତିଶାଳୀ ହୋଇଥିବାବେଳେ ଏବେ ଏହା କେରଳରେ ନିଜର ସ୍ଥିତି ଜାହିର କରିପାରିଛି ଏବଂ ତାମିଲନାଡୁରେ ମଧ୍ୟ ଏହାର ଭୋଟ୍ ପ୍ରତିଶତରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହୋଇଛି।
तारीख पे तारीख, तारीख पे तारीख।
लेकिन अब ऐसा नहीं,
FIR करना आसान नहीं,
आसान बन गया अब।
पता नहीं जांच में कुछ हो भी रहा है या नहीं,
अब पूरी जानकारी मिलेगी।
क्या मोबाइल में जो फोटो है उसे सबूत मानेंगे वो?
माना जाएगा दोस्त।
छोड़ो कल की बातें, कल की बात पुरानी, नए कानून लिखेंगे नए भारत की कहानी। ये नई आजादी, ये नई आजादी।
ये सुधारवादी हैं, नहीं है ये दंड प्रधान। टेक्नोलॉजी का अधिक उपयोग, मिलेगा तेज न्याय। पीड़ित को ये देते हैं कई नए अधिकार। अपराधों के लिए हैं इसमें कड़े प्रावधान। न्याय केंद्रित कानून लिखेंगे अब नए भारत की कहानी।
नए आपराधिक कानून 1 जुलाई 2024 से लागू। आजाद भारत, अपने
आजादी, ये नई आजादी।
तेलंगाना उपमुख्यमंत्री तथा शक्ति मंत्री भट्टी विक्रमार ଗତକାଲି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ତାପଜ ବିଦ୍ୟୁତ୍ କେନ୍ଦ୍ର ପାଇଁ କୋଇଲା ଆବଶ୍ୟକତା ଉପରେ ଆଲୋଚନା କରିଛନ୍ତି। ସିଙ୍ଗାରେନି କୋଲ୍ କୋଲିଆରିଜ୍ ଲିମିଟେଡ୍ ଅନ୍ତର୍ଗତ ନଇନି ବ୍ଲକ୍ରୁ କୋଇଲା ଯୋଗାଣ ନେଇ ଏହି ଆଲୋଚନା ହୋଇଛି। ତାପଜ ବିଦ୍ୟୁତ୍ କେନ୍ଦ୍ର ପ୍ରକଳ୍ପ ପାଇଁ ଆବଶ୍ୟକ ପଡ଼ୁଥିବା ଜଙ୍ଗଲ ଜମି ହସ୍ତାନ୍ତରକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବାର ଜଣାପଡ଼ିଛି। ଶ୍ରୀ ଭଟ୍ଟି ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତ୍ ଲାଇନ୍ ପୁନଃ ନିର୍ମାଣ, ହସ୍ତାନ୍ତରିତ ହେବାକୁ ଥିବା ଜଙ୍ଗଲ ଜମିରୁ ବୃକ୍ଷ ଉଚ୍ଛେଦ ଏବଂ ସିଙ୍ଗାରେନି ଦ୍ୱାରା ପ୍ରସ୍ତାବିତ ବିଦ୍ୟୁତ୍ ପ୍ଲାଣ୍ଟ ସମ୍ପର୍କିତ ପ୍ରସଙ୍ଗରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ପ୍ରକଳ୍ପ କାର୍ଯ୍ୟକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବା ଲାଗି ଉପମୁଖ୍ୟମନ୍ତ୍ରୀ ଶ୍ରୀ ଭଟ୍ଟି ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ସହ ଆଲୋଚନା କରିଛନ୍ତି। ଆଇଆଇଟି ଦିଲ୍ଲୀ ଏବଂ ପ୍ରସାର ଭାରତୀ ପକ୍ଷରୁ ଆଜିଠାରୁ ଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମ୍ରେ ଦୁଇଦିନିଆ ରୋବୋଟ୍ ପ୍ରତିଯୋଗିତା ଡିଡି ରୋବୋକନ୍ ଇଣ୍ଡିଆ 2024 ଆରମ୍ଭ ହେଉଛି। ଏଥିରେ ସମଗ୍ର ଦେଶର 45ରୁ ଅଧିକ ମହାବିଦ୍ୟାଳୟ, ଅନୁଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟର 750ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରୁଛନ୍ତି। ଏହି ପ୍ରତିଯୋଗିତାର ବିଜେତାଙ୍କୁ ଭିଏତନାମଠାରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ଏସୀୟ ପାସିଫିକ୍ ବ୍ରଡ୍କାଷ୍ଟିଂ ୟୁନିୟନ୍ ରୋବୋକନ୍ 2024ରେ ଅଂଶଗ୍ରହଣ କରିବାକୁ ସୁଯୋଗ ମିଳିବ। ଦିଲ୍ଲୀ ଆଇଆଇଟି ଏ ସମ୍ପର୍କରେ ସୂଚନା ଦେଇ କହିଛି, ଏହି ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଷୟିକ ଦକ୍ଷତା ବିକାଶ, ନବସୃଜନ ଏବଂ ଦଳଗତ କାର୍ଯ୍ୟକୁ ପ୍ରୋହାହିତ କରିବାର ଲକ୍ଷ୍ୟ ରଖାଯାଇଛି। ବନ୍ଦର ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତା ମଙ୍ଗଳବାର ଦିନ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ସାମୁଦ୍ରିକ ଓ ଜଳପଥ ପରିବହନ କମିଟି ବୈଠକ ଆୟୋଜନ କରାଯିବ। ନିର୍ଦ୍ଦିଷ୍ଟ ସାମୁଦ୍ରିକ ଓ ଜଳପଥ ପରିବହନ ଲାଗି ମାଷ୍ଟର ପ୍ଲାନ୍ ପ୍ରସ୍ତୁତି, ସାମୁଦ୍ରିକ କ୍ଷେତ୍ର ନୀତି ପ୍ରଣୟନ ଏବଂ କ୍ରୁଜ୍ ପର୍ଯ୍ୟଟନ ଏବଂ ସହରାଞ୍ଚଳର ଜଳ ପରିବହନ ଉପରେ ଏହି ବୈଠକରେ ଆଲୋଚନା କରାଯିବ। ଜଳପଥ ପରିବହନ କ୍ଷେତ୍ରକୁ ଅଧିକ ବ୍ୟାପକ କରିବା ତଥା ଏକ ସମନ୍ୱିତ ଆଭିମୁଖ୍ୟ ପ୍ରସ୍ତୁତି ପାଇଁ ମନ୍ତ୍ରଣାଳୟ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସାମୁଦ୍ରିକ ଏବଂ ଜଳପଥ ପରିବହନ କମିଟି ଗଠନ କରାଯାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଜାମ୍ମୁର ଭଗବତୀନଗର ଯାତ୍ରୀନିବାସ ମୂଳ କ୍ୟାମ୍ପରୁ 4669 ଜଣ ତୀର୍ଥଯାତ୍ରୀ ଆଜି ପବିତ୍ର ଅମରନାଥ ଗୁମ୍ଫା ଉଦ୍ଦେଶ୍ୟରେ ଯାତ୍ରା ଆରମ୍ଭ କରିଛନ୍ତି। 183 ଯାନବାହନରେ ସେମାନେ ଯାତ୍ରା କରିଛନ୍ତି। ଏହି ଯାତ୍ରୀଙ୍କ ମଧ୍ୟରେ 3418 ଜଣ ପୁରୁଷ, 1130 ଜଣ ମହିଳା, 23 ଜଣ ଶିଶୁ, 96 ଜଣ ସାଧୁ ଏବଂ 2 ଜଣ ସାଧ୍ୱୀ ଅଛନ୍ତି। ଭାରତ ଓ ଜିମ୍ବାୱେ ମଧ୍ୟରେ 5 ଟି ଟ୍ୱେଣ୍ଟି କ୍ରିକେଟ୍ ସିରିଜ୍ର ଚତୁର୍ଥ ମ୍ୟାଚ୍ ଆଜି ହରାରେ ସ୍ୱୋର୍ଟସ୍ କ୍ଲବ୍ରେ ଖେଳାଯିବ। ଭାରତୀୟ ସମୟ ଅପରାହ୍ନ 4:30 ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ଏପର୍ଯ୍ୟନ୍ତ ଖେଳାଯାଇଥିବା 3 ମ୍ୟାଚ୍ ମଧ୍ୟରୁ ଶୁଭମନ୍ ଗିଲ୍ଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ 2 ମ୍ୟାଚ୍ ଜିତି ସିରିଜ୍ରେ ଆଗୁଆ ରହିଛି। ଆଜିର ମ୍ୟାଚ୍ ଜିତି ଭାରତ ସିରିଜ୍ ବିଜୟୀ ହେବାର ଲକ୍ଷ୍ୟ ରଖିଛି। ପ୍ରଥମ ଟି ଟ୍ୱେଣ୍ଟି ମ୍ୟାଚ୍କୁ ଜିମ୍ବାୱେ 13 ରନ୍ରେ ଜିତିଥିବାବେଳେ ଭାରତ ଦ୍ୱିତୀୟ ମ୍ୟାଚ୍କୁ 100 ରନ୍ରେ ଏବଂ ତୃତୀୟ ମ୍ୟାଚ୍କୁ 23 ରନ୍ରେ ବିଜୟୀ ହୋଇଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ମୁମ୍ବାଇରେ ଆଜି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଞ୍ଜାବର ଜଳନ୍ଧର ୱେଷ୍ଟ ବିଧାନସଭା ଉପନିର୍ବାଚନରେ ଆମ୍ ଆଦମୀ ପାର୍ଟି ଏବଂ ହିମାଚଳ ପ୍ରଦେଶର ଦେହେରା ଆସନରେ କଂଗ୍ରେସ ବିଜୟୀ ଏବଂ ଆଇଆଇଟି ଦିଲ୍ଲୀ ଏବଂ ପ୍ରସାର ଭାରତୀ ପକ୍ଷରୁ ଦୁଇଦିନିଆ ଡିଡି ରୋବୋକନ୍ ଇଣ୍ଡିଆ 2024 ପ୍ରତିଯୋଗିତା ଆଜିଠାରୁ ଆରମ୍ଭ। ସମ୍ବାଦ ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା।